ମୁଁ ସୁନା ବୋହୁ, ସମସ୍ତଙ୍କ ଖାଇବା ପିଇବାର କଥା ବୁଝିବା ମୋ କର୍ତ୍ତବ୍ୟ, କିନ୍ତୁ ମୁହଁ ଖୋଲି ପାଣି ଗିଲାସେ ମାଗିବାର ଅଧିକାର ମୋର ନାହିଁ। ମୁଁ ସୁନା ବୋହୁ, ସମସ୍ତଙ୍କ ମନ ନେଇ ଚଳିବା ମୋ କର୍ତ୍ତବ୍ୟ, କିନ୍ତୁ ମୋ ମନକୁ କଷ୍ଟ ହେଲା ବୋଲି କହିବାର ଅଧିକାର ମୋର ନାହିଁ। ମୁଁ ସୁନା ବୋହୁ, ମୋର କଥା ଆଉ କାମରେ ନମ୍ରତା ଦେଖାଇବା ମୋ କର୍ତ୍ତବ୍ୟ, କିନ୍ତୁ କାହାର କଥା ଆଉ କାମ ମୋତେ ବାଧିଲେ ତାକୁ ମୁହଁ ଖୋଲି କହିବାର ଅଧିକାର ମୋର ନାହିଁ। ମୁଁ ସୁନା ବୋହୁ, ସମସ୍ତଙ୍କୁ ସମ୍ମାନ ଦେବା ମୋ କର୍ତ୍ତବ୍ୟ, କିନ୍ତୁ ମୋ ଆତ୍ମସମ୍ମାନକୁ ଆଘାତ ହେଲେ ମୁହଁ ଖୋଲି କହିବାର ଅଧିକାର ମୋର ନାହିଁ। ମୁଁ ସୁନା ବୋହୁ, ସମସ୍ତଙ୍କୁ 6 ତିଅଣ 9 ଭଜା ରାନ୍ଧିକି ଦେବା ମୋ କର୍ତ୍ତବ୍ୟ, କିନ୍ତୁ ମୋ ଭାଗରେ ପଖାଳ ଆଉ ଟମାଟୋ ପୋଡ଼ା ପଡ଼ିଲେ ମୁହଁ ଖୋଲି କହିବାର ଅଧିକାର ମୋର ନାହିଁ। ମୁଁ ସୁନା ବୋହୁ, ମୋ କାନ୍ଧରେ ଅଛି କର୍ତ୍ତବ୍ୟର ଭଣ୍ଡାର, ଯଦି କିଛି ଅଭାବ ଅଛି ସେ କେବଳ ମୋ ଅଧିକାର। ମନରେ ପ୍ରଶ୍ନ ଆସୁଛି ନା, କ'ଣ ସତରେ ମୁଁ ସୁନା ବୋହୁ? ହଁ, ମୁଁ ସୁନା, କାରଣ ସୁନା ପରି ଜଳିଲେ ଯାଇ ମୋ ଭୂମିକା ସମସ୍ତଙ୍କୁ ଚିକ୍ ଚିକ୍ ଦେଖାଯାଏ। ହଁ, ମୁଁ ବୋହୁ, କାରଣ ଝିଅ ତ ମୁଁ ଆଉ କାହାର, ଯାହାର ଆଜି ନାହିଁ ମୋ ଉପରେ ଅଧିକାର। ବୋଧ ହୁଏ ଭୁଲିବାକୁ ପଡ଼ିବ ଯେ ମୁଁ ବି ମଣିଷ, ମୋର ବି ଅଛି ମର୍ଯ୍ୟାଦା, ମୋର ବି ଅଛି ଅଧିକାର। ତେବେ ଯାଇ ଏ ସମାଜ କହିବ, ହଁ, ତମେ ହିଁ ହେଉଛ ପ୍ରତୀକ ଗୋଟେ ସୁନା ବୋହୁର, କାରଣ ଅଧିକାରର ଦାବି, ସ୍ୱାଧୀନତାର ଦାବି ପୁରା ପ୍ରତୀକ ଉଦ୍ଧତ ଅହଂକାରୀ ଓ ଘର ଭାଙ୍ଗି ଝିଅର।